ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦେଶରେ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବେ 25 ବର୍ଷ ପୂରଣ କରି କୀର୍ତ୍ତିମାନ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳ ସଂରକ୍ଷଣ ଏବଂ ପରିଚାଳନା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଜଳ ଦିବସ। ଜଳସମ୍ପଦ ବିଭାଗର 124 ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆସନ୍ତା 2 ତାରିଖରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ। ଏବଂ ଚୈତ୍ର ଶୁକ୍ଳ ଚତୁର୍ଥୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କର ଅନୁଷ୍ଠିତ ହେଉଛି ପାଡ଼ି ନୃସିଂହ ବିଜେ ନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନିର୍ବାଚିତ ସରକାରଙ୍କ ସର୍ବାଧିକ ସମୟ ମୁଖ୍ୟ ଭାବରେ ରହି ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶ୍ରୀ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ 25 ବର୍ଷ କାର୍ଯ୍ୟକାଳ ପୂରଣ କରିବା ସହ ମୋଟ 8931 ଦିନ ଶାସନ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହି ଲମ୍ବା ରାଜନୈତିକ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ନିଜର ଅନନ୍ୟ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ସହ ରେକର୍ଡ ସୃଷ୍ଟି କରିଛନ୍ତି। 2001 ଅକ୍ଟୋବର 7 ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। 2014 ମେ 21 ପର୍ଯ୍ୟନ୍ତ ଦୀର୍ଘ 13 ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଥିଲେ। ଶ୍ରୀ ମୋଦି ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ୱାଧୀନୋତ୍ତର ଭାରତରେ ଜନ୍ମଗ୍ରହଣ କରିଥିଲେ। କ୍ରମାନ୍ୱୟରେ 2014, 2019 ଏବଂ 2024 3 ଥର ଲୋକସଭା ନିର୍ବାଚନ ଜିତିବା ସହିତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି। ଜଳର ମହତ୍ତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା, ଦୁରୁପଯୋଗ ରୋକିବା, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଜଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜଳ ଓ ଲିଙ୍ଗଗତ ସମାନତା, ଜଳ ପ୍ରବାହ ସହ ସମାନତାରେ ଉନ୍ନତି ଶୀର୍ଷକ ସ୍ଲୋଗାନ ସହ ଚଳିତ ବର୍ଷର ଏହି ଦିବସ ପାଳିତ ହେଉଛି। 2030 ସୁଦ୍ଧା ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱଚ୍ଛ ଜଳ ଯୋଗାଣ ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1993 ଏହି ଦିବସ ପାଳିତ ହୋଇଆସୁଛି। ଜଳ ଉତ୍ସ ସୀମିତ ହୋଇଥିବା ବେଳେ ଏହାର ଉପଯୁକ୍ତ ସଂରକ୍ଷଣ କରା ନଗଲେ ଆଗାମୀ ପିଢ଼ି ଜଳ ସଙ୍କଟରେ ପଡ଼ିବାର ଆଶଙ୍କା ରହିଛି। ବିଶ୍ୱର ପ୍ରାୟ 220 କୋଟି ଜନସାଧାରଣଙ୍କ ସ୍ୱଚ୍ଛ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି, ମାତ୍ରାଧିକ ପ୍ରଦୂଷଣ, ଶିଳ୍ପାୟନ ବୃଦ୍ଧି ଯୋଗୁଁ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରୁଛି। ଏଣୁ ଏହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସମସ୍ତେ ଯତ୍ନବାନ ହେବା ପାଇଁ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳ ସଂରକ୍ଷଣ ଏବଂ ନିରନ୍ତର ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ଦେଶର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଜୀବନକୁ ବଜାୟ ରଖିବାରେ ଏବଂ ବିଶ୍ୱର ଭବିଷ୍ୟତକୁ ଆକାର ଦେବାରେ ଜଳର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ଜଳ ସଂରକ୍ଷଣ ଏବଂ ଏହାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ଶ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସଭ୍ୟତାର ଜୀବନରେଖା ହେଉଛି ଜଳ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସଂରକ୍ଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଜଳ ଦିବସ ସମାରୋହ 2026 ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜଳସମ୍ପଦ ବିଭାଗର 124 ପ୍ରକଳ୍ପର ଲୋକାର୍ପଣ ଏବଂ 17 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗାଁରୁ ସହର ଯାଏ ଜଳ ସଙ୍କଟକୁ ଦୂର କରିବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ଗୁରୁ ଦାୟିତ୍ୱ ରହିଛି। ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଲୋକମାନଙ୍କୁ ଅଧିକରୁ ଅଧିକ ପ୍ରଶିକ୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ବିଶ୍ୱର ମାତ୍ର 3.0% ଜଳ ବ୍ୟବହାର ଯୋଗ୍ୟ। ଏହାଠାରୁ ଆହୁରି ଗମ୍ଭୀର ବିଷୟ ଯେ ବିଶ୍ୱରେ ଉପଲବ୍ଧ ଜଳର ମାତ୍ର 0.006% ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଜଳଜୀବନ ମିଶନ ଦେଶରେ ଏକ ବିପ୍ଳବ ଆଜି ଆଣିପାରିଛି। ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ହର୍ ଘର୍ ଜଲ୍ ପହଞ୍ଚାଇ ମହିଳାମାନଙ୍କୁ ଦୁଃଖର ମୁକ୍ତି ଦେବା ହେଉଛି ଆମର ସଂକଳ୍ପ।
ଚାଷୀଙ୍କ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି କୃତ୍ରିମ ବୁଦ୍ଧିମତା ପରିଚାଳିତ ଚାଟ୍ବଟ୍ ବିନ୍ଦୁର ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଜଳସମ୍ପଦ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଜଳ ସଙ୍କଟକୁ ଦୂର କରିବା ଏବଂ ଏହାର ସଂରକ୍ଷଣ ଦିଗରେ ସମସ୍ତଙ୍କୁ ସଚେତନ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଜଳ ହିଁ ଜୀବନ, ଜଳ ହିଁ ଭବିଷ୍ୟତ ଏବଂ ଜଳ ହିଁ ବର୍ତ୍ତମାନ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ଏପ୍ରିଲ 2 ତାରିଖରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁରେ ଯୋଗଦେବାକୁ ସମସ୍ତ ପିତାମାତା ଓ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ପଖନାଗୁଡ଼ା ଗସ୍ତ କରି ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ଆଗ୍ରହ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରେରଣାଦାୟୀ ଉପାଦେୟ ପରାମର୍ଶମାନ ଦେଇଥିଲେ। ପବିତ୍ର ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ବାଡ଼ି ନୃସିଂହ ବିଜେନୀତି ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନ ଧୂପ ନୀତି ପରେ ଦକ୍ଷିଣ ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ଅଧିଷ୍ଠିତ ହେବେ। ମହାଜନ ସେବକମାନେ ପ୍ରଭୁ ଶ୍ରୀ ନୃସିଂହକୁ ବିମାନରେ ବିଜେ କରାଇବା ପରେ ବିମାନ ବଡ଼ୁ ସେବକମାନେ ବିମାନକୁ ସିଂହଦ୍ୱାର ଦେଇ ମାର୍କଣ୍ଡ, ଅଙ୍ଗିରା, କଣ୍ଡୁ ଓ ଭୃଗୁ ଆଦି ଚାରି ଆଶ୍ରମ ବିଜେ କରାଇବେ। ଏହି ଚାରି ଆଶ୍ରମରେ ପୂଜାପଣ୍ଡା ସେବକମାନେ ଶୀତଳ ଭୋଗ କରିବା ପରେ ସହର ପରିକ୍ରମା ସମୟରେ ବିଭିନ୍ନ ମଠ ଜାଗା ଆଖଡ଼ା ତରଫରୁ ପ୍ରାୟ 42 ସ୍ଥାନରେ ପନ୍ତିଭୋଗ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଭୁ ଶ୍ରୀ ନୃସିଂହଙ୍କର ସହର ପରିକ୍ରମା ପରେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ମାନବୀୟ ଲୀଳା ବୋଲି ପୁରାଣରେ ବର୍ଣ୍ଣିତ ଅଛି। ବାଡ଼ି ନୃସିଂହ ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
ମହାମାରୀକୁ ବିନାଶ କରିବା ପାଇଁ ମହାପ୍ରଭୁ ଶ୍ରୀମନ୍ଦିରରୁ ଏକ ବ୍ୟବସ୍ଥା ରହିଛି ଆଜ୍ଞା, ଯାହାକୁ ବାଡ଼ି ନୃସିଂହ ବିଜେ ବୋଲି କୁହାଯାଇଥାଏ। ମହାପ୍ରଭୁ କଣ କରନ୍ତି ନା ନୃସିଂହ ରୂପରେ ସମସ୍ତଙ୍କୁ ବାଡ଼େଇ ଦିଅନ୍ତି ନା ବସନ୍ତ ମିଳିମିଳା ହାଡ଼ିପୁଟି ସମସ୍ତଙ୍କର ଘରେ ଘରେ ଏବେ ମଧ୍ୟ ହୋଇଥାଏ ଆଜ୍ଞା। ତାକୁ ନିବାରଣ କରିବା ପାଇଁ ନୃସିଂହଙ୍କୁ ବିଜେ କରାଯିବ, ଚାରି ଆଶ୍ରମକୁ ବିଜେ କରିବା ମାତ୍ରକେ ଚାରିଦିଗରୁ ଶାନ୍ତ କରିଦିଅନ୍ତି। ସେଥିପାଇଁ ବର୍ଷକୁ 2 ଥର ଆଜି ମଧ୍ୟ ସେଭଳି ଭାବରେ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ମଧ୍ୟ ନୃସିଂହଙ୍କର ବିଜେ ରହିଥାଏ ଚାରି ଆଶ୍ରମକୁ।
ଆସନ୍ତା ଶିକ୍ଷାବର୍ଷ 2026-27 ନିମନ୍ତେ 2 ବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ଆଦି ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ମେ ମାସ 31 ତାରିଖରେ ବିଏଡ୍ ଏବଂ ଜୁନ୍ 3 ତାରିଖରେ ଏମ୍ଏଡ୍ ଏବଂ ବିଏଚ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେ 27 ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତାକାଲିଠାରୁ ଏପ୍ରିଲ ମାସ 6 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲାରେ ଚଳିତ ବର୍ଷ ଶ୍ରୀରାମନବମୀ ପାଳନ ଉପଲକ୍ଷେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଏକ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ମନ୍ତ୍ରୀ ଶ୍ରୀ ସୁରଜ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କମ୍ କରିବା ନେଇ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଛତ୍ରପୁରସ୍ଥିତ ପରିବହନ କାର୍ଯ୍ୟାଳୟର ସୂଚନା ଅନୁସାରେ ନିୟମ ଭାଙ୍ଗି ଗାଡ଼ି ଚାଳନା କରୁଥିବା ଅଭିଯୋଗରେ ଗତ 2 ବର୍ଷ ମଧ୍ୟରେ 3,869 ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଏହି ଅବଧି ମଧ୍ୟରେ ପ୍ରାୟ 24,000 ଗାଡ଼ି ଚାଳକଙ୍କଠାରୁ ନିୟମ ଭାଙ୍ଗୁଥିବା ଅଭିଯୋଗରେ ପ୍ରାୟ 15,25,00,000 ଟଙ୍କା ଜୋରିମାନା କରାଯାଇଛି। ବୌଦ୍ଧ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳନ କରାଯାଉଛି। କଣ୍ଢେଇ ମାଧ୍ୟମରେ ଶିଶୁଙ୍କୁ ଶିକ୍ଷାଦାନ କଲେ ତାହା ଜୀବନ୍ତ ହୋଇଥାଏ ବୋଲି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ବସନ୍ତ ସାହୁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ବରଗଡ଼ ପୌର ପରିଷଦର ସମୂହ ସଫେଇ ଅଭିଯାନ ସମର୍ପଣର ଆଜି ଶୁଭାରମ୍ଭ କରାଯାଇଛି। ସମର୍ପଣ ଆମର ବରଗଡ଼ ହେଉ ସଫା ସୁନ୍ଦର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ସ୍ୱଚ୍ଛ ପରିବେଶର ବାର୍ତ୍ତା ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ କହିଛନ୍ତି, ଏହି ଅଭିଯାନ ସାମୂହିକ ଭାଗିଦାରିତାରେ ଏକ ଜନ ଆନ୍ଦୋଳନର ରୂପ ନେଇଛି। ଭାରତ ସରକାରଙ୍କ ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନର 10ମ ସଂସ୍କରଣ କ୍ରମରେ ସମର୍ପଣ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ନିଷ୍ଠା ଏବଂ ଉତ୍ସର୍ଗୀକୃତ ଭାବନା ନେଇ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବେ 25 ବର୍ଷ ପୂରଣ କରି କୀର୍ତ୍ତିମାନ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳ ସଂରକ୍ଷଣ ଏବଂ ପରିଚାଳନା ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଜଳ ଦିବସ। ଜଳସମ୍ପଦ ବିଭାଗର 124 ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଆସନ୍ତା 2 ତାରିଖରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଏବଂ ଚୈତ୍ର ଶୁକ୍ଳ ଚତୁର୍ଥୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଠାକୁରଙ୍କର ଅନୁଷ୍ଠିତ ହେଉଛି ବାଡ଼ି ନୃସିଂହ ବିଜେ ନୀତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଆମର।